ନମସ୍କାର, ମୋ ନାଁ କାମିନୀବେଳା ଷଡ଼ଙ୍ଗୀ। ମୁଁ 38 ନମ୍ବର ୱାର୍ଡର ମୁଣ୍ଡା ବିଜୁ ଆଦର୍ଶ କଲୋନୀର ପ୍ରେସିଡେଣ୍ଟ। ମୁଁ କହିବାକୁ ଚାହେଁ, ଗ୍ରୀଷ୍ମ ଋତୁରେ ଲୋକମାନେ ଖରାରେ ବହୁତ ହଇରାଣ ହେଉଛନ୍ତି। କୁଆଡ଼େ ତ ଗଛ ବୃଛ ନାହିଁ, ସବୁଆଡ଼େ ତ କଂକ୍ରିଟ ଘର, କଂକ୍ରିଟ ରାସ୍ତା, ସେଥିପାଇଁ ସବୁବେଳେ ତାତି ଜୋର ହେଉଛି। ତେଣୁ ମୁଁ କହୁଛି 11ଟା ପରେ କେହି ଆଉ ବାହାରକୁ ବାହାରନ୍ତୁ ନାହିଁ। ଯଦି ବି ଅର୍ଜେଣ୍ଟ ଦରକାର ପଡ଼ିଲା ଯାଉଛନ୍ତି, ତାହେଲେ ଓଦା ଗାମୁଛା, ଛତା, ପାଣି ବୋତଲ, କଳା ଚଷମା ସାଙ୍ଗରେ ନେଇକିରି ଯାଆନ୍ତୁ। ଆଉ ଏଇ କଥା ମାନିକିରି ଚଳିଲେ ସମସ୍ତଙ୍କରୁ ରକ୍ଷା ପାଇବେ। ଆଉ କୋଉଠି ବାଟରେ ତ ଗଛ ବୃଛ ଟିକେ ନାହିଁ, କୋଉଠି ଛାଇରେ ଠିଆ ହେଇଯିବେ, କୁଆଡେ ଯାଉଥିବେ, କୋଉଠି ଗଛ ଛାଇରେ ଠିଆ ହେଇଯିବାକୁ କୋଉଠି ଆଉ ନାହିଁ। ତେଣୁ ତତଲା ସହରରେ ଆମେ ଅଛେ, ତେଣୁ ନିଜକୁ ନିଜେ ସୁରକ୍ଷିତ ଭାବରେ ରଖିଲେ ଆମେ ଏଇ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା।